ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ହେ ସଦା ପ୍ରଭୁ ଧନ୍ୟ ତୁମ ନାମ, ଧନ୍ୟ ତୁମ ପ୍ରେମ। ହେ ସଦା ପ୍ରଭୁ ଧନ୍ୟ ତୁମ ନାମ, ଧନ୍ୟ ତୁମ ପ୍ରେମ। ପ୍ରତି ପ୍ରଭାତରେ ପାସେ ଥାଇ ସାନ୍ତ୍ୱନା ଦେଇଥାଉ, ତୁମେ ମୋ ଅନ୍ତରେ ଥାଇ ଶକ୍ତି ଯୋଗାଇ ଦିଅ। ପ୍ରତି ପ୍ରଭାତରେ ତୁମ ବିଶ୍ୱସ୍ତତା ଚିରନୂତନ, ପ୍ରତି ମୁହୂର୍ତ୍ତରେ
শ্রোতা। আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
হস এবং জরম ভাগ পাঁচ। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ସୁରକ୍ଷାରେ ରଖନ୍ତୁ। ବନ୍ଧୁ, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ରଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ହୋସ୍ ଏବଂ ଜେରମ୍ ଭାଗ ପାଞ୍ଚ।
ବନ୍ଧୁ, ଆମେ ହୋସ୍ ଏବଂ ଜେରମ୍ଙ୍କ ବିଷୟରେ କେତେଦିନ ଧରି ଆଲୋଚନା କରୁଛେ। ଚାଲନ୍ତୁ ଅଧିକ ହୋସ୍ ଆଉ ଜେରମ୍ଙ୍କ ବିଷୟରେ ଜାଣିବା।
ଜେରମ୍ଙ୍କ ବାକ୍ୟ ତାଙ୍କ ଶତ୍ରୁମାନଙ୍କ ମଧ୍ୟରେ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ପ୍ରଶଂସାକୁ ଉତ୍ସାହିତ କରିଥିଲା। ପୁରା ବର୍ଷ ଧରି ସେ ଏକ କୂଅରେ ବୁଡ଼ି ରହିଥିଲେ। ପଡ଼ିବାକୁ କିମ୍ବା ଅସମର୍ଥ ଶାରୀରିକ ଯନ୍ତ୍ରଣା ଏବଂ ମାନସିକ ଚିନ୍ତାରେ, ତଥାପି ତାଙ୍କର ଯୁକ୍ତିଗୁଡ଼ିକ ଜିତିକି ସୁଚା ଏବଂ ଶକ୍ତି ସହିତ ଉପାହିତ ଉପସ୍ଥାପିତ ହୋଇଥିଲା, ଯେପରି ସେ ଅଧ୍ୟୟନ ପାଇଁ ଅବାଧ ସୁଯୋଗ ପାଇଥିଲେ। ସେ ତାଙ୍କ ଶ୍ରୋତାମାନଙ୍କୁ ପବିତ୍ର ପୁରୁଷମାନଙ୍କର ଲମ୍ବା ଧାଡ଼ିରେ ଦେଖିଥିଲେ, ଯେଉଁମାନେ ଅନ୍ୟାୟ ବିଚାରପତିଙ୍କ ଦ୍ୱାରା ନିନ୍ଦିତ ହୋଇଥିଲେ। ପ୍ରାୟ ପ୍ରତ୍ୟେକ ପିଢ଼ିରେ ଯେଉଁମାନେ ନିଜ ସମୟର ଲୋକଙ୍କୁ ଉନ୍ନତ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଅପମାନିତ କରାଯାଉଥିଲା ଏବଂ ବାହାର କରି ଦିଆଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯେଉଁମାନେ ସମ୍ମାନର ଯୋଗ୍ୟ ବୋଲି ଦର୍ଶାଉଥିଲେ, ଖ୍ରୀଷ୍ଟ ନିଜେ ଏକ ଅନ୍ୟାୟ ଟ୍ରିବ୍ୟୁନାଲର ଜଣେ ଅପରାଧୀ ଭାବରେ ନିନ୍ଦିତ ହୋଇଥିଲେ। ମନେ ରଖନ୍ତୁ, ତାଙ୍କ ପ୍ରତ୍ୟାହାର ସମୟରେ ଜେରମ ହୁସଙ୍କୁ ନିନ୍ଦା କରୁଥିବା ଦଣ୍ଡର ନ୍ୟାୟ ପାଇଁ ସହମତ ହୋଇଥିଲେ। ସେ ବର୍ତ୍ତମାନ ନିଜର ଅନୁତାପ ଘୋଷଣା କରିଛନ୍ତି ଏବଂ ଶହୀଦଙ୍କ ନିର୍ଦ୍ଦେଶତା ଏବଂ ପବିତ୍ରତା ସାକ୍ଷୀ ହୋଇଛନ୍ତି। ସେ କହିଥିଲେ, ମୁଁ ତାଙ୍କୁ ପିଲାଦିନରୁ ଜାଣିଥିଲି, ସେ ଜଣେ ଅତି ଉତ୍ତମ ବ୍ୟକ୍ତି, ନ୍ୟାୟ ପବିତ୍ର ଥିଲେ। ତାଙ୍କର ନିର୍ଦ୍ଦୋଷତା ସତ୍ତ୍ୱେ ତାଙ୍କୁ ନିନ୍ଦା କରାଯାଉଥିଲା। ମୁଁ ମଧ୍ୟ ମରିବାକୁ ପ୍ରସ୍ତୁତ, ମୋର ଶତ୍ରୁମାନେ ଓ ମିଥ୍ୟା ସାକ୍ଷୀମାନେ ଦ୍ୱାରା ମୋ ପାଇଁ ପ୍ରସ୍ତୁତ ହୋଇଥିବା ଯନ୍ତ୍ରଣା ଉପରେ ମୁଁ ଦୂରେଇ ଯିବି ନାହିଁ। ଯିଏ ମୋ ପାଇଁ ଘୃଣ୍ୟ ଈଶ୍ୱରଙ୍କ ସମ୍ମୁଖରେ ସେମାନଙ୍କର ଘୃଣ୍ୟ ବିଷୟକୁ ନିୟନ୍ତ୍ରଣ କରିବାକୁ ପଡ଼ିବ, ଯାହାକୁ କିଛି ପ୍ରତାରଣା କରିପାରିବ ନାହିଁ। ବନ୍ଧୁ, ନିଜର ସତ୍ୟକୁ ଅସ୍ୱୀକାର କରିବା ପାଇଁ ଆତ୍ମା ଅପମାନରେ ଜେରମ ଜାରି ରଖିଛନ୍ତି, ମୋର ଯୌବନ କାଳରୁ ମୁଁ କହିଥିବା ସମସ୍ତ ପାପ, ମୁଁ କରୁଥିବା ସମସ୍ତ ପାପ ମଧ୍ୟରୁ କୌଣସି ବ୍ୟକ୍ତି ମୋ ମନକୁ ଏତେ ଭାରି କରେ ନାହିଁ ଏବଂ ମୋତେ ଏପରି ଦୁଃଖ ଦେଇଥାଏ ଯେପରି ମୁଁ ଏହା କରିଥିଲି। ସାଂଘାତିକ ସ୍ଥାନ, ଯେତେବେଳେ ମୁଁ ୱିକ୍ଲିଫ୍ ଏବଂ ପବିତ୍ର ଶହୀଦ ଜନ୍ ହୁସ୍ ମୋର ଗୁରୁ ଏବଂ ମୋର ବନ୍ଧୁଙ୍କ ବିରୁଦ୍ଧରେ ଦିଆଯାଇଥିବା ଅପରାଧକୁ ଅନୁମୋଦନ କଲି, ହଁ, ମୁଁ ଏହାକୁ ମୋର ହୃଦୟର ସ୍ୱୀକାର କରେ ଏବଂ ଭୟଭୀତର ସହିତ ଘୋଷଣା କରେ ଯେ ଯେତେବେଳେ ମୁଁ ମୃତ୍ୟୁର ଭୟ ଦ୍ୱାରା ମୁଁ ସେମାନଙ୍କ ଉପଦେଶକୁ ନିନ୍ଦା କଲି, ତେଣୁ ମୁଁ ନୈବେଦ୍ୟ କରୁଛି, ସର୍ବଶକ୍ତିମାନ ପରମେଶ୍ୱର ମୋର ପାପଗୁଡ଼ିକ କ୍ଷମା କରିବା ପାଇଁ ପରିକଳ୍ପନା କରିବେ, ଏବଂ ଏହା ବିଶେଷ ଭାବରେ ସବୁଠାରୁ ଘୃଣ୍ୟ ଅଟେ। ସେ ତାଙ୍କ ବିଚାରପତିଙ୍କୁ ସୂଚାଇ ଦୃଢ଼ ଭାବରେ କହିଛନ୍ତି, ଆପଣ ୱିକ୍ଲିଫ୍ ଏବଂ ଜନ୍ ହୁସ୍ ନିନ୍ଦା କରିଛନ୍ତି କାରଣ ସେମାନେ ଚର୍ଚ୍ଚର ତତ୍ତ୍ୱକୁ ହଲାଇ ନାହାନ୍ତି, ବରଂ ସେମାନେ ଧର୍ମଗୁରୁଙ୍କ ଦ୍ୱାରା ଚାଲିଥିବା ଦୁର୍ନୀତିକୁ ବ୍ରାଣ୍ଡ କରିଛନ୍ତି କାରଣ ସେମାନଙ୍କ ଗର୍ବ ଏବଂ ସମସ୍ତ। ବନ୍ଧୁ, ପ୍ରେଟଲ ଏବଂ ପୁରୋହିତମାନେ ମନ୍ଦତା ଯେଉଁ ଜିନିଷଗୁଡ଼ିକ ସେମାନେ ନିଶ୍ଚିତ କରିଛନ୍ତି ଏବଂ ଯାହା ଅବିସ୍ମରଣୀୟ, ମୁଁ ମଧ୍ୟ ସେମାନଙ୍କ ପରି ଭାବୁଛି ଏବଂ ଘୋଷଣା କରୁଛି। ତାଙ୍କର କଥା ବାଧାପ୍ରାପ୍ତ ହେଲା, ରାଗରେ ଥରି ଥରି ପ୍ରେଟଲ ଚିତ୍କାର କରି କହିଲା, ଆଉ ଅଧିକ ପ୍ରମାଣର କ'ଣ ଆବଶ୍ୟକ ଅଛି? ଆମେମାନେ ନିଜ ଆଖିରେ ଦେଖିଛୁ ଯେ ଧର୍ମବାଦୀମାନଙ୍କ ସବୁଠାରୁ ଅଧିକ ତୁଫାନ ଦ୍ୱାରା ଉତ୍ତେଜିତ ହୋଇ ଜେରମ ଚିତ୍କାର କରି କହିଲେ, କ'ଣ ତୁମେ ଭାବୁଛ କି ମୁଁ ମରିବାକୁ ଭୟ କରେ? ତୁମେ ମୋତେ ପୁରା ବର୍ଷ ପାଇଁ ଏକ ଭୟନାକ ଦୁର୍ଘରେ ରଖିଛ। ମୃତ୍ୟୁ ଅପେକ୍ଷା ଅଧିକ ଭୟଙ୍କର ତୁର୍କ ଜୁହୁଦୀ କିମ୍ବା ପଗନ୍ ଅପେକ୍ଷା ତୁମେ ମୋତେ ଅଧିକ ନିଷ୍ଠୁର ବ୍ୟବହାର କରିଛ ଏବଂ ମୋର ମାଂସ ଅକ୍ଷରେ ମୋର ହାଡ଼କୁ ଜୀବନ୍ତ କରିଦେଇଛି। ତଥାପି ମୁଁ କୌଣସି ଅଭିଯୋଗ କରେ ନାହିଁ, କାରଣ ବିଲାପ ହୃଦୟ ଓ ଆତ୍ମାର ମାନୁଷ୍ୟ ହୋଇଥାଏ। କିନ୍ତୁ ମୁଁ ଖ୍ରୀଷ୍ଟିଆନ ପ୍ରତି ଏତେ ବଡ଼ ପର୍ବରତା ଉପରେ ମୋର ଆଚର୍ଯ୍ୟ ପ୍ରକଟ କରିପାରିବି ନାହିଁ। ବନ୍ଧୁ, ପୁନର୍ବାର କ୍ରୋଧର ଝଡ଼ ବାହାରିଲା ଏବଂ ଜରମ ଶୀଘ୍ର କାରାଗାରକୁ ଚାଲିଗଲେ। ତଥାପି ବିଧାନସଭାର କିଛି ଲୋକ ଥିଲେ ଯାହାକୁ ଉପରେ ତାଙ୍କ ବାକ୍ୟ ଗଭୀର ପ୍ରଭାବ ପକାଇଥିଲା ଏବଂ ଏହି କିଏ ତାଙ୍କ ଜୀବନ ବଞ୍ଚାଇବାକୁ ଚାହୁଁଥିଲେ ଲୋକ ଥିଲେ ତାଙ୍କ ଜୀବନକୁ ବଞ୍ଚାଇବାକୁ ଚର୍ଚ୍ଚର ମାନ୍ୟଗଣ୍ୟ ବ୍ୟକ୍ତି ପରିଦର୍ଶନ କରିଥିଲେ ଏବଂ ନିଜକୁ ପରିବେଶରେ ଦାଖଲ କରିବାକୁ ଅନୁରୋଧ କରିଥିଲେ। ରୋମ୍ ପ୍ରତି ତାଙ୍କର ବିରୁଦ୍ଧର ତ୍ୟାଗ କରିବାର ପୁରସ୍କାର ଭାବରେ ସବୁଠାରୁ ଉଜ୍ଜ୍ୱଳ ଆଶ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲା। କିନ୍ତୁ ଯେତେବେଳେ ତାଙ୍କ ଜଗତର ଗୌରବ ଅର୍ପଣ କଲାବେଳେ ତାଙ୍କ ଗୁରୁଙ୍କ ପରି ଜେରମ ଦୃଢ଼ ଭାବରେ କହିଲେ, ସେ କହିଛନ୍ତି, ପବିତ୍ର ଲେଖାଗୁଡ଼ିକରୁ ମୋତେ ପ୍ରମାଣ କର ଯେ ମୁଁ ଭୁଲ ଅଟେ ଏବଂ ମୁଁ ଏହାକୁ ତ୍ୟାଗ କରିବି। ପବିତ୍ର ଲେଖା ତାଙ୍କର ଜଣେ ପରୀକ୍ଷକ ଚିତ୍କାର କରି କହିଲା, ତେବେ ସବୁକିଛି ସେମାନଙ୍କ ଦ୍ୱାରା ବିଚାର ହେବ କି? ଚର୍ଚ୍ଚ ସେମାନଙ୍କୁ ବ୍ୟାଖ୍ୟା ନ କରିବା ପର୍ଯ୍ୟନ୍ତ କିଏ ସେମାନଙ୍କୁ ବୁଝିପାରିବ? ଆମର ତ୍ରାଣକର୍ତ୍ତା ସୁସମାଚାର ଅପେକ୍ଷା ପୁରୁଷମାନଙ୍କର ପରମ୍ପରା ବିଶ୍ୱାସର ଯୋଗ୍ୟ କି? ଜେରମ ଉତ୍ତର ଦେଲା, ପାଉଲ ଯେଉଁମାନଙ୍କୁ ମନୁଷ୍ୟର ପରମ୍ପରା ଶୁଣିବା ପାଇଁ ଦେଖିଥିଲେ ସେମାନଙ୍କୁ ଉତ୍ସାହିତ କରିନଥିଲେ, କିନ୍ତୁ ଶାସ୍ତ୍ର ଅନୁସନ୍ଧାନ କର ବୋଲି କହିଥିଲେ। ହେରେଟିକ୍ସ ପ୍ରତିଜ୍ଞା ଥିଲା, ମୁଁ ତୁମ ସହିତ ଏତେ ଦିନ ନିବେଦନ କରି ଅନୁତାପ କରେ, ମୁଁ ଦେଖିଛି ତୁମର ଶୈତାନ ଦ୍ୱାରା ଅନୁରୋଧ କରାଯାଉଛି। ତାଙ୍କ ଉପରେ ଦୀର୍ଘ ଦିନର ଦଣ୍ଡାଦେଶ ଶୁଣାଯାଇଥିଲା। ତାଙ୍କୁ ସେହି ସ୍ଥାନକୁ ନିଆଯାଇଥିଲା ଯେଉଁଠାରେ ହୁଜ୍ ତାଙ୍କ ଜୀବନ ଦେଇଥିଲେ। ସେ ନିଜ ରାସ୍ତାର ଗୀତ ଗାଇବାକୁ ଗଲେ ତାଙ୍କ ମୁଖ ଆନନ୍ଦ ଏବଂ ଶାନ୍ତିରେ ଆଲୋକିତ ହେଲା। ତାଙ୍କର ଦୃଷ୍ଟି ଖ୍ରୀଷ୍ଟଙ୍କ ଉପରେ ଥିଲା ଏବଂ ତାଙ୍କ ପାଇଁ ମୃତ୍ୟୁ ଏହାର ଭୟ ହରାଇଲା। ଯେତେବେଳେ ନିର୍ଯାତକ ଗଦା ଜାଲିବାକୁ ଯାଉଥିଲେ ତାଙ୍କ ପଛରେ ପାଦ ଦେଇଥିଲେ। ଶହୀଦ ଚିତ୍କାର କରି କହିଲା, ସାହସର ସହିତ ଆଗକୁ ଆସ, ମୋ ମୁହଁ ଆଗରେ ନିଆଁ ଲଗାନ୍ତୁ, ଯଦି ମୁଁ ଭୟ କରୁଥାନ୍ତି ତେବେ ମୁଁ ଏଠାରେ ନଥାନ୍ତି। ତାଙ୍କ ଶେଷ ବାକ୍ୟ ଯେପରି ତାଙ୍କ ବିଷୟରେ ନିଆଁ ବଢ଼ିଲା ତାହା ଏକ ପ୍ରାର୍ଥନା ଥିଲା। ସେ ଚିତ୍କାର କରି କହିଲେ, ପ୍ରଭୁ ସର୍ବଶକ୍ତିମାନ ପିତା, ମୋତେ ଦୟା କର ଏବଂ ମୋର ପାପ କ୍ଷମା କର, କାରଣ ତୁମେ ଜାଣ ମୁଁ ସର୍ବଦା ତୁମର ସତ୍ୟକୁ ଭଲ ପାଏ। ବନ୍ଧୁ, ଯେତେବେଳେ ନିଆଁ ତାର କାମ ସାରିଲା, ଶହୀଦଙ୍କ ପାଉଁଶ ଯେଉଁ ପୃଥିବୀ ଉପରେ ସେମାନେ ବିଶ୍ରାମ କଲେ, ସେମାନେ ଏକାଠି ହେଲେ ଏବଂ ହୁସ୍ ପରି ରେନ୍ ଫିଙ୍ଗି ଦିଆଗଲା। ତେଣୁ ଈଶ୍ୱରଙ୍କ ବିଶ୍ୱସ୍ତ ଲୋକ ଧାରଣାକାରୀମାନେ ବିନଷ୍ଟ ହେଲେ, କିନ୍ତୁ ସେମାନେ ଘୋଷଣା କରିଥିବା ସତ୍ୟର ଆଲୋକ, ସେମାନଙ୍କ ବୀରତ୍ୱର ଉଦାହରଣର ଆଲୋକ ଲିଭିପାରିଲା ନାହିଁ। ସେହିପରି ପୁରୁଷମାନେ ସୂର୍ଯ୍ୟଙ୍କୁ ନିଜ ପଥରେ ଫେରାଇ ଆଣିବାକୁ ଚେଷ୍ଟା କରିପାରିଥାନ୍ତି, ଯେପରି ସେହି ଦିନର ପ୍ରଭାତକୁ ରୋକିବା ପାଇଁ ଯାହାକି ପୃଥିବୀ ଉପରେ ଭାଙ୍ଗୁଥିଲା। ହୁସ୍ଙ୍କ ମୃତ୍ୟୁ ବୋହେମିଆରେ କ୍ରୋଧ ଏବଂ ଭୟର ଜ୍ୱଳନ୍ତ ନିଆଁକୁ ଆୟତ୍ତ କରିଥିଲା। ପୁରୋହିତଙ୍କ ଦୁଷ୍କର୍ମ ଏବଂ ସମ୍ରାଟଙ୍କ ବିଶ୍ୱାସଘାତ ତାର ଶିକାର ହୋଇ ସେ ସମଗ୍ର ଦେଶ ଦ୍ୱାରା ଅନୁଭବ କରିଥିଲେ। ତାଙ୍କୁ ସତ୍ୟର ଜଣେ ବିଶ୍ୱସ୍ତ ଶିକ୍ଷକ ବୋଲି ଘୋଷଣା କରାଯାଉଥିଲା ଏବଂ ତାଙ୍କ ମୃତ୍ୟୁର ନିଷ୍ପତ୍ତି ନେଇଥିବା ପରିଷଦ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତାଙ୍କର ଉପଦେଶଗୁଡ଼ିକ ପୂର୍ବ ଅପେକ୍ଷା ଅଧିକ ଧ୍ୟାନ ଆକର୍ଷଣ କରିଥିଲା। ପପୁଲାଦେଶ ଦ୍ୱାରା ୱିକ୍ଲିପ୍ଙ୍କ ଲେଖା ନିଆଁକୁ ନିନ୍ଦା କରାଯାଇଥିଲା, କିନ୍ତୁ ଯେଉଁମାନେ ବିନାଶର ରକ୍ଷା ପାଇଥିଲେ ସେମାନଙ୍କୁ ବର୍ତ୍ତମାନ ନିଜ ଲୁଚି ରହିଥିବା ସ୍ଥାନକୁ ଅଣାଯାଇଥିଲା ଏବଂ ବାଇବଲର ସମ୍ପର୍କରେ ଅଧ୍ୟୟନ କରାଯାଉଥିଲା, କିମ୍ବା ଏହାର କିଛି ଅଂଶ ଯେପରି ଲୋକମାନେ ପାଇପାରିବେ ଏବଂ ଅନେକ ସଂସ୍କୃତ ବିଶ୍ୱାସକୁ ଗ୍ରହଣ କରିବାକୁ ଆଗେଇ ଆସିଲେ। ହୁସଙ୍କ ହତ୍ୟାକାରୀମାନେ ଚୁପଚାପ ଠିଆ ହୋଇ ତାଙ୍କ କାରଣର ବିଜୟର ସାକ୍ଷୀ ନଥିଲେ। ପୋପ୍ ଏବଂ ସମ୍ରାଟ ଏକତ୍ରିତ ହୋଇ ଏହି ଆନ୍ଦୋଳନକୁ ଧ୍ୱଂସ କରିବାକୁ ଲାଗିଲେ ଏବଂ ଶିଗଡ଼ ମୁଣ୍ଡ ସୈନ୍ୟ ବାହିନୀ ବୋହେମିଆ ଉପରେ ନିପେକ୍ଷ କରାଗଲା। କିନ୍ତୁ ଜଣେ ବିତରଣୀକାରୀ ଉଠିଥିଲା ଜିସ୍କ, ଯିଏ ଯୁଦ୍ଧ ଆରମ୍ଭ ହେବାର ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଅନ୍ଧ ହୋଇଗଲା। ତଥାପି ଯିଏ ତାଙ୍କ ଯୁଗର ଜଣେ ଜେନେରାଲ ଥିଲେ ବା ସେନାପତି ଥିଲେ, ସେ ବୋହେମିଆର ନେତା ଥିଲେ। ଈଶ୍ୱରଙ୍କ ସାହାଯ୍ୟରେ ଏବଂ ସେମାନଙ୍କ କାରଣର ଧାର୍ମିକତା ଉପରେ ବିଶ୍ୱାସ କରି ଲୋକମାନେ ସେମାନଙ୍କ ବିରୁଦ୍ଧରେ ଅଣାଯାଇଥିବା ଶକ୍ତିଶାଳୀ ସୈନ୍ୟ ବାହିନୀକୁ ପ୍ରତିରୋଧ କଲେ। ବାରମ୍ବାର ସମ୍ରାଟ ସୈନ୍ୟ ବାହିନୀ ବୋହେମିଆ ଉପରେ ଆକ୍ରମଣ କଲେ, କେବଳ ଅପମାନଜନକ ଭାର ଗୁଣିତ ହେଲେ। ହୁସିଆମାନେ ମୃତ୍ୟୁ ଭୟରେ ଉପରକୁ ଉଠିଥିଲେ ଏବଂ ସେମାନେ ବିରୁଦ୍ଧରେ କିଛି ଠିଆ ହୋଇପାରିଲା ନାହିଁ। ଯୁଦ୍ଧ ଆରମ୍ଭ ହେବାର କିଛି ବର୍ଷ ପରେ ସାହସୀ ବିସ୍କରଣଙ୍କ ମୃତ୍ୟୁ ହେଲା, କିନ୍ତୁ ତାଙ୍କର ସ୍ଥାନ ପ୍ରୋକୋପିୟସ୍ ଦ୍ୱାରା ପୂର୍ଣ୍ଣ ହୋଇଥିଲା, ଯିଏ ସମାନ ସାହସୀ ଏବଂ ଦକ୍ଷ ସେନାପତି ଥିଲେ ଏବଂ କେତେକ କ୍ଷେତ୍ରରେ ଜଣେ ଦକ୍ଷ ନେଲା। ବୋହେମିଆମାନଙ୍କର ଶତ୍ରୁମାନେ ଜାଣିଥିଲେ ଯେ ଅନ୍ଧଯୁଧା ମରିଛନ୍ତି, ସେମାନେ ଯାହା ହରାଇଛନ୍ତି ତାହା ପୁନରୁଦ୍ଧାର ପାଇଁ ସୁଯୋଗକୁ ଅନୁକୂଳ ମନେ କଲେ। ପୋପ୍ ବର୍ତ୍ତମାନ ହୁସିଓମାନଙ୍କ ବିରୁଦ୍ଧରେ ହୁସେଡ୍ ଘୋଷଣା କଲା ଏବଂ ପୁନର୍ବାର ବୋହେମିଆ ଉପରେ ଏକ ବିରାଟ ଶକ୍ତି ପ୍ରବାହିତ ହେଲା। ମାତ୍ର ଭୟଙ୍କର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଅନ୍ୟ ଏକ କ୍ରୁସେଡ୍ ଘୋଷଣା କରାଯାଇଥିଲା। ୟୁରୋପର ସମସ୍ତ ପାପୁଲ ଦେଶର ପୁରୁଷ ଟଙ୍କା ଏବଂ ଯୁଦ୍ଧର ଗୁଲି ବିନିମୟ ହୋଇଥିଲା। ବହୁ ସଂଖ୍ୟାରେ ପାପୁଲ ଷ୍ଟାଣ୍ଡର୍ଡ ଭିଡ଼ କରାଯାଇଥିଲା, ନିଶ୍ଚିତ କରିଥିଲେ ଯେ ଶେଷରେ ହୁସଟ୍ ହେରଟିକନ୍ ଦ୍ୱାରା ଏକ ଶେଷ ହେବ। ବିଜୟର ଆତ୍ମବିଶ୍ୱାସ, ବିଶାଳ ଶକ୍ତି, ବୋହେମିଆର ପ୍ରବେଶ କଲା ସେମାନଙ୍କୁ ଘଉଡ଼ାଇବା ପାଇଁ ଲୋକମାନେ ଏକତ୍ରିତ ହୋଇଥିଲେ। ଦୁଇ ପରସ୍ପର ନିକଟକୁ ଆସିଲେ ଯେପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କେବଳ ନଦୀ ନଥିଲା। କୃଷକମାନେ ଅତ୍ୟଧିକ ଉତ୍ତମ ଶକ୍ତି ଥିଲେ, କିନ୍ତୁ ଝରଣାକୁ ଯିବା ପରିବର୍ତ୍ତେ ହୁସିମାନଙ୍କ ସହିତ ଯୁଦ୍ଧରେ ବନ୍ଦ ହେବାର ପରିବର୍ତ୍ତେ ସେମାନେ ସେହି ଯୋଦ୍ଧାମାନଙ୍କ ଉପରେ ନୀରବରେ ଛିଡ଼ା ହୋଇଥିଲେ। ବନ୍ଧୁ, ତାପରେ ହଠାତ୍ ଏକ ରହସ୍ୟମୟ ଆକାନ୍ତ ହୋଷ୍ଟ ଉପରେ ପଡ଼ିଲା। ବିନା ଆଘାତରେ ସେହି ଶକ୍ତିଶାଳୀ ଶକ୍ତି ଭାଙ୍ଗିଗଲା ଏବଂ ଚିହ୍ନ ଛତ୍ର ହୋଇଗଲା, ଯେପରି ଏକ ଅଦୃଶ୍ୟ ଶକ୍ତି ଦ୍ୱାରା ବିତାଡ଼ିତ ହେଲା। ବହୁ ସଂଖ୍ୟାରେ ହୁସଟ୍ ସୈନ୍ୟ ବାହିନୀ ଦ୍ୱାରା ହତ୍ୟା କରାଯାଇଥିଲା, ଯେଉଁମାନେ ପଲାତମାନଙ୍କୁ ଗୋଡ଼ାଇଥିଲେ ଏବଂ ଏକ ବିପୁଳ ଲୁଟ୍ ବିଜେତାଙ୍କ ହାତରେ ପଡ଼ିଲା। ତେଣୁ ଯୁଦ୍ଧ ଦରିଦ୍ର ହେବା ପରିବର୍ତ୍ତେ ବୋହେମିଆମାନଙ୍କୁ ସମୃଦ୍ଧ କଲା। କିଛି ବର୍ଷ ପରେ ଏକ ନୂତନ ପୋପ୍ ଅଧୀନରେ ଆଉ ଏକ କ୍ରୁସେଡ୍ ପାଦରେ ଚାଲିଲା। ପୂର୍ବ ପରି ୟୁରୋପର ସମସ୍ତ ପୋପ୍ ଦେଶରୁ ପୁରୁଷ ଏବଂ ମଧ୍ୟମ ଅଙ୍କା ଯାଇଥିଲା ଯେଉଁମାନେ ଏହି ବିପଦଜନକ ଉଦ୍ୟୋଗରେ ନିୟୋଜିତ ହେବା ଉଚିତ ସେମାନଙ୍କ ପାଇଁ ଉତ୍ସାହ ବହୁତ ଭଲ ଥିଲା। ଅତ୍ୟଧିକ ଘୃଣ୍ୟ ଅପରାଧର ସମ୍ପୂର୍ଣ୍ଣ କ୍ଷମା ପ୍ରତ୍ୟେକ କୃଷର ପାଇଁ ନିଶ୍ଚିତ କରାଯାଇଥିଲା। ଯୁଦ୍ଧରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ସ୍ୱର୍ଗରେ ଏକ ପୁରସ୍କାର ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଯେଉଁମାନେ ବଞ୍ଚିଥିଲେ ସେମାନେ ଯୁଦ୍ଧ କ୍ଷେତ୍ରରେ ସମ୍ମାନ ଏବଂ ଧନ ଅମଳ କରିବେ ବୋଲି କୁହାଯାଇଥିଲା। ପୁନର୍ବାର ଏକ ବିଶାଳ ସୈନ୍ୟ ସଂଗ୍ରହ ହେଲା ଏବଂ ସୀମା ଅତିକ୍ରମ କରି ସେମାନେ ବହିମିଆରେ ପ୍ରବେଶ କଲେ। ବନ୍ଧୁ, ହୁସାଇଟ ସୈନ୍ୟମାନେ ସେମାନଙ୍କର ସମ୍ମୁଖରେ ପଛକୁ ଖସିଲେ। ଏହିପରି ଆକ୍ରମଣକାରୀଙ୍କୁ ଦେଶକୁ ଆହୁରି ଦୂରକୁ ଟାଣି ନେଇଗଲେ ଏବଂ ଜିତିଥିବା ବିଜୟକୁ ଗଣିବାକୁ ଆଗେଇ ଆସିଲେ। ଶେଷରେ ବନ୍ଧୁ, ପ୍ରକୋପିଆର ସୈନ୍ୟମାନେ ଠିଆ ହେଲେ ଏବଂ ଶତ୍ରୁ ଆଡ଼କୁ ମୁହାଁଇ ସେମାନଙ୍କୁ ଯୁଦ୍ଧ କରିବାକୁ ଆଗେଇ ଆସିଲେ। କୃଷ୍ଣମାନେ ବର୍ତ୍ତମାନ ସେମାନଙ୍କର ଭୁଲ ଆବିଷ୍କାର କରି ସେମାନଙ୍କ ଛାଉଣିରେ ଆରମ୍ଭକୁ ଅପେକ୍ଷା କରିଥିଲେ। ନିକଟର ବଲର ଶବ୍ଦ ଶୁଣିବାକୁ ମିଳିଲା। ହୁସ୍ୟମାନେ ଦେଖିବା ପୂର୍ବରୁ ମଧ୍ୟ କୃଷ୍ଣମାନ ଉପରେ ପୁଣି ଏକ ଆତଙ୍କ ଖେଳିଗଲା। ରାଜକୁମାର ଜେନେରାଲ ବା ସୈନିକ ଏବଂ ସାଧାରଣ ସୈନିକମାନଙ୍କ ନିଜର ଅସ୍ତ୍ରଶସ୍ତ୍ର ଫିଙ୍ଗି ସବୁ ଦିଗକୁ ପଲାଇଗଲେ। ବୃଥା ଭାବରେ ଆକ୍ରମଣ ଆଗ୍ରହୀ ଥିବା ପପୁଲ ଲେଗଟ୍ ତାଙ୍କର ଭୟଭୀତ ତଥ୍ୟ ଅସଂଗଠିତ ବାହିନୀକୁ ଏକତ୍ର କରିବାକୁ ଚେଷ୍ଟା କରିଥିଲେ। ତାଙ୍କର ପ୍ରୋଟେଷ୍ଟ ସତ୍ତ୍ୱେ ସେ ନିଜେ ପଲାତଙ୍କ ଜୁହାର ପଶି ଯାଇଥିଲେ। ରାଉଟ୍ ସମ୍ପୂର୍ଣ୍ଣ ହେଲା ଏବଂ ପୁନର୍ବାର ଏକ ବିରାଟ ଲୁଟ୍ ବିଜେତାମାନଙ୍କ ହାତରେ ପଡ଼ିଥିଲା। ବନ୍ଧୁ, ଏହିପରି ଖ୍ରୀଷ୍ଟିଆନମାନଙ୍କୁ ଯେମାନେ ହୁସଙ୍କ ଯେମାନେ ଜେରମଙ୍କ ବିଶ୍ୱାସ କରୁଥିଲେ ଏହିପରି ସେମାନଙ୍କୁ ନିର୍ଯାତନା ସେମାନଙ୍କୁ ଏହିପରି ଦଣ୍ଡ ଦିଆଯାଉଥିଲା। ବନ୍ଧୁ, ତାହେଲେ ଚାଲନ୍ତୁ ଯେଉଁ ସତ୍ୟ ଆମେ ପାଇଅଛୁ ସେହି ସତ୍ୟକୁ ଆମେ ଧରି ଆଗକୁ ବଢ଼ିବା, ଯେହେତୁ ସ୍ୱର୍ଗରାଜ୍ୟ ହେଉଛି ଆମର ଗୃହ, ସ୍ୱର୍ଗରାଜ୍ୟ ହେଉଛି ଆମର ଘର। ତାହା ପାଇଁ ଆମେ ନିଜକୁ ପ୍ରସ୍ତୁତ କରିବା ଆଉ ଅନ୍ୟମାନଙ୍କୁ ପ୍ରସ୍ତୁତ କରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ତୁତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛେ। ସେନେ ଗ୍ରହଣ କର, ଆମେନ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍ ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ସଦା ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର ସଦା ପ୍ରଭୁଙ୍କର, ସ୍ତୁତି କର, ସ୍ତୁତି କର, ସ୍ତୁତି କର।
ଉଦ୍ଦେଶ୍ୟରେ ନୂଆ ଗୀତ ଗା ଭକ୍ତ ଜନଙ୍କର ସମାରୋହେ ତାଙ୍କ କର ପ୍ରଶଂସା କର ସଦା ପ୍ରଭୁଙ୍କର ସ୍ତୁତି କର ସ୍ତୁତି କର ସ୍ତୁତି କର ଯେତେ ଆନନ୍ଦ କରନ୍ତୁ ନିର୍ମାଣ କର୍ତ୍ତାଙ୍କ ଠାରେ ସିଓନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ ମନୋନୀତ ଯେତେ ଆନନ୍ଦ କରନ୍ତୁ ନିର୍ମାଣ କର୍ତ୍ତାଙ୍କ ଠାରେ ସିଓନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ ନାଚି ନାଚି ଗାଇ ତାହାଙ୍କ ନାମର କର ପ୍ରଶଂସା କର ତାରା ବୀଣା ବାଦ୍ୟ ବଜାଇ ତାଙ୍କର କର ମହିମା କର ସଦା ପ୍ରଭୁଙ୍କର ସ୍ତୁତି କର ସ୍ତୁତି କର ସ୍ତୁତି କର ପ୍ରସନ୍ନ ଦେଖି ସେ ନିଜର ଯେତେ ତାଙ୍କ ମନୋନୀତ ସରଳାଚାରୀଙ୍କୁ ଦେଇ ପରିତ୍ରାଣ କରନ୍ତି ସେ ସୁଶୋଭିତ ହୁଅନ୍ତି ପ୍ରସନ୍ନ ଦେଖି ସେ ନିଜର ଯେତେ ତାଙ୍କ ମନୋନୀତ ସରଳାଚାରୀଙ୍କୁ ଦେଇ ପରିତ୍ରାଣ କରନ୍ତି ସେ ସୁଶୋଭିତ ଜାଗି ରହି ସଦା ତାହାଙ୍କ ନାମର କର ପ୍ରଶଂସା କର ଉଚ୍ଚ ସ୍ୱରେ ପ୍ରଭୁ ପରମେଶ୍ୱରଙ୍କ କର ଗୌରବ କର ସଦା ପ୍ରଭୁଙ୍କର ସ୍ତୁତି କର ସ୍ତୁତି କର ସ୍ତୁତି କର ସଦା ପ୍ରଭୁଙ୍କର ସ୍ତୁତି କର ସ୍ତୁତି କର ସ୍ତୁତି କର ତାଙ୍କ ଉଦ୍ଦେଶ୍ୟରେ ନୂଆ ଗୀତ ଗା ଭକ୍ତ ଜନଙ୍କର ସମାରୋହେ ତାଙ୍କ